ସାମ୍ପ୍ରଦାୟିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟର ଫି ପଞ୍ଚାୟତ ନ ଗୋଟେ ପ୍ରାଥମିକ ବିଦ୍ୟାଳୟକେ କରାଯିବା ସ୍ମାର୍ଟ ସ୍କୁଲ କହିଲେ ମୁଖ୍ୟମନ୍ତ୍ରୀ। ସମ୍ବଲପୁର ଗସ୍ତ ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ହେବେ ସାମିଲ। ଜଙ୍ଗଲ ଓଡ଼ିଶାର ଅର୍ଥନୀତିର ମେରୁଖୁମ୍ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଶ୍ରାଦ୍ଧ ଦିବସଟି ସାରା ଦେଶ ଜନାଲା ଶ୍ରଦ୍ଧାଞ୍ଜଳି। ଆଉ ରାଜ୍ୟ ଜାରି ରହିଛି ଶୀତଲହରୀ। ଝାରସୁଗୁଡ଼ାନ ରେକର୍ଡ ହେଲା ସବୁନୁ କମ୍ ତାତି 6.8 ଡିଗ୍ରୀ ସେଲସିୟସ। ଏଥର ପୂରା ଖବର। ରାଜ୍ୟର ଫି ପଞ୍ଚାୟତ ନ ଗୋଟେ ଗୋଟେ ପ୍ରାଥମିକ ସ୍କୁଲକେ ସ୍ମାର୍ଟ ସ୍କୁଲ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଆଜି ସମ୍ବଲପୁର ଗସ୍ତ ନ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁର୍ଲା ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୁବ୍ଲି ଉତ୍ସବଟି ଯୋଗ ଦେଇକରି କହିଛନ୍ତି ଯେ ଫି ପଞ୍ଚାୟତ ନ ହେବାର୍କେ ଥିବା ସ୍ମାର୍ଟ ସ୍କୁଲଟି ପଞ୍ଚାୟତ ଇଲାକାର ବଛା ବଛା ଗରିବ ମେଧାବୀ ଛାତ୍ରଛାତ୍ରୀ ପଢ଼ବାର ସୁଯୋଗ ପାଇବେ। ତାର ସାଙ୍ଗେ ରାଜ୍ୟ ଶିକ୍ଷାର ବିକାଶ ଲାଗି ତାଙ୍କର ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେ ଆହୁରି କହିଛନ୍, ରାଜ୍ୟର ପୁରୁଣା ସ୍କୁଲମାନଙ୍କର ବିଲ୍ ବିକାଶ କରାଯାଇକରି ଐତିହ୍ୟ ବିଦ୍ୟାଳୟର ମାନ୍ୟତା ଦେବାର ଯୋଜନା କରାଯାଉଛି।
ସେମାନଙ୍କ ମଧ୍ୟରୁ ଆଜି ଅନେକ ଏ ରାଜ୍ୟର ନେତୃତ୍ୱ ନେଇଛନ୍ତି ଆଉ ନେତୃତ୍ୱ ମଧ୍ୟ ଦେଇଛନ୍ତି। ଅନେକ ପ୍ରଶାସନିକ ସେବା ମାଧ୍ୟମରେ ନିଜର ଯୋଗଦାନ ଦେଇଛନ୍ତି। ଅନେକ ସାମାଜିକ ଅର୍ଥ କ୍ଷେତ୍ରରେ ଏ ଅଞ୍ଚଳ ଏବଂ ଏ ରାଜ୍ୟକୁ ସମୃଦ୍ଧି ଏବଂ ବୃଦ୍ଧିମନ୍ତ କରିପାରିଛନ୍ତି।
ଉତ୍ସବଟି ଯୋଗ ଦେଇକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶ ବିଦେଶରୁ ନିଜର ସ୍କୁଲର ପ୍ଲାଟିନମ୍ ଜୁବ୍ଲି ପାଳନ କରିବାର ଲାଗି ଧାଇଁ ଆସିଥିବା ପୁରୁଣା ଛାତ୍ରଛାତ୍ରୀଙ୍କ ଉତ୍ସାହ ଦେଖିକରି ପ୍ରଶଂସା କରିବାର ସହିତ ବୁର୍ଲା ହାଇସ୍କୁଲ ଓଡ଼ିଶାର ପହିଲା ଇଂଲିଶ ହିନ୍ଦୀ ଆର୍ ଓଡ଼ିଆଥି ପଢ଼ାଯାଉଥିବା ସ୍କୁଲ ବୋଲି ଜାଣିଲା ଉତ୍ତରୁ ତାଙ୍କୁ ଖୁବ୍ ଆନନ୍ଦ ଲାଗିଲା ବୋଲି ସେ କହିଛନ୍। ସେ ଆହୁରି କହିଛନ୍ ଯେ ସମ୍ବଲପୁର ଓଡ଼ିଶା ସରକାରଙ୍କ ପ୍ରାଥମିକତା ଅଛି। ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ଲାଗି ସରକାର ସବୁବେଳେ ଆଗଭର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍।
2020ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ନୂଆ ଶିକ୍ଷାନୀତି ପ୍ରଣୟନ କଲେ, ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରଣୟନ ହେଲା, ସେଥିରେ ମାତୃଭାଷା ଉପରେ ମଲ୍ଟି ଲିଙ୍ଗୁଆଲିଜିମ ଉପରେ ବହୁ ଭାଷା ଆଧାରିତ ଶିକ୍ଷା ଉପରେ ମହତ୍ତ୍ୱ ଦିଆଯାଇଛି, ଯୋଉଟା ଆମର ବୁର୍ଲା 1949 କହିଆସୁଛି। ଇଏ ପରିଚୟ ଦଉଛି ଏ ଭୂମିର ମହ କଣ ଥିଲା, ଦୂରଦୃଷ୍ଟି କଣ ଥିଲା, ଦୀର୍ଘ ଦୃଷ୍ଟି କଣ ଥିଲା।
ଉତ୍ସବଟି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆର୍ ବିଧାୟକ ଜୟନାରାୟଣ ମିଶ୍ର ବିଲ୍ କୁନୁଆ ଭାବେ ଯୋଗ ଦେଇଥିଲେ। ଆଜିର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁରନ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବେ। ଜଙ୍ଗଲ ଓଡ଼ିଶାର ଅର୍ଥନୈତିକ ମେରୁଖମ୍ ଆଏ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଆଜି ବୁର୍ଲା ଏମ୍ସିଏଲ୍ ଗେଷ୍ଟ ହାଉସ୍ନ ଓଡ଼ିଶା ଅଣଗେଜେଟେଡ୍ ବନସେବା ସଂଘ ସମ୍ବଲପୁର ଜୋନ୍ର ସାଧାରଣ ପରିଷଦ ବୈଠକଟି ଯୋଗ ଦେଇକରି ସେ କହିଛନ୍ ଯେ ଜଙ୍ଗଲ ରୋଜଗାରର ସବୁନୁ ବଡ଼ ମାଧ୍ୟମ ହୋଇପାର୍ବା। ଜଙ୍ଗଲ ସୁରକ୍ଷା ଆର୍ ପଶୁପକ୍ଷୀଙ୍କର ସୁରକ୍ଷା ହେଲେ ପର୍ଯ୍ୟଟନ ବିଲ୍ ବଢ଼୍ବା। ହିସାବ ଅନୁସାରେ ଓଡ଼ିଶା ଦେଶର ଦ୍ୱିତୀୟ ସବୁଠାନୁ ବଡ଼ ଜଙ୍ଗଲ ଥିବା ରାଜ୍ୟ ଆଏ। ରାଜ୍ୟ ଜଙ୍ଗଲର ସୁରକ୍ଷା ଲାଗି ଏଆଇ ଟେକ୍ନୋଲୋଜିର ବ୍ୟବହାର କରାଯିବା ଆଉ ପହିଲା କରି ଫରେଷ୍ଟ ସୁରକ୍ଷା ଫୋର୍ସ ମୁଲ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଇତାର ସଙ୍ଗେ ନୂତନ ଶିକ୍ଷାନୀତି ଅନୁସାରେ ପାଠ୍ୟକ୍ରମଟି ଜଙ୍ଗଲ ବିଷେ ଠାନ୍ ପାଇବା ବୋଲି ସେ କହିଛନ୍। ରାଜ୍ୟ ଥିବା 19 ଅଭୟାରଣ୍ୟ ଭିତରୁ 4 ସମ୍ବଲପୁର ଲୋକସେବା କ୍ଷେତ୍ର ଇଲାକା ନ ଅଛି, ହେଟାକେ ବିକଶିତ କରବାର ଭାର ଆମର ସମସ୍ତଙ୍କର ଆଏ ବୋଲି ସେ କହିଛନ୍। ରାଜ୍ୟ ଜଙ୍ଗଲ ସମ୍ପଦାର ବର୍ତ୍ତି ଲାଗି ମନ୍ତ୍ରୀ ଶ୍ରୀ ପ୍ରଧାନ ବନ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବାର ସଙ୍ଗେ ସେମାନଙ୍କର ସମସ୍ୟାର ସମାଧାନ ଲାଗି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କୁ ଜନାବେ ଆର୍ ବିଭାଗୀୟ ମନ୍ତ୍ରୀ ଆର୍ ଅଧିକାରୀଙ୍କ ସାଙ୍ଗେ କଥା ଲାଗିବେ ବୋଲି ସେ ପ୍ରତିଶ୍ରତି ଦେଇଛନ୍। ବୈଠକଟି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସହିତ ବନ ବିଭାଗର ବରିଷ୍ଠ ଅଧିକାରୀ ଆର୍ ଅଣଗେଜେଟେଡ୍ ବନସେବା ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଭୁବନେଶ୍ୱର ୟୁନିଟ୍ 5 ନଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠଠାରେ ଆଇବାକାଲ ସୋମବାର ଦିନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବା। ଆଗନୁ ଗଲା ଅକ୍ଟୋବର ମାସର 28 ତାରିଖ ଠିକ୍ ଯେନ୍ମାନେ ଅଭିଯୋଗ କରିବା ଲାଗି ପଞ୍ଜୀକରଣ କରିଥିଲେ ଖାଲି ସେମାନଙ୍କର ଶୁଣାଣି ହେବା, ଏଥିଲାଗି ଫେର୍ ଗାଏ ପଞ୍ଜୀକରଣ କରବାର୍କେ ନାଇଁ ପଡ଼େ। ଏ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି ହେଉଛି ଶ୍ରାଦ୍ଧ ଦିବସ। ସର୍ଦ୍ଦାର ପଟେଲ ଦେଶର ସ୍ୱାଧୀନତା ଆନ୍ଦୋଳନଟି ବଡ଼ ଭୂମିକା ନେବାର ସଙ୍ଗେ ପହିଲା ଉପପ୍ରଧାନମନ୍ତ୍ରୀ ହିସାବେ ଆଧୁନିକ ଭାରତର ନିର୍ମାଣଟି ଯୋଗଦାନ କରିଥିଲେ। ତାଙ୍କର ଶ୍ରାଦ୍ଧ ଦିବସ ଉଦ୍ଧେ ଆଜି ସାରା ଦେଶ ତାଙ୍କୁ ସୁର୍ତ୍ତା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜନେଇକରି ସର୍ଦ୍ଦାର ପଟେଲଙ୍କର ବ୍ୟକ୍ତିତ୍ୱ ଆର୍ କାମ ଦେଶର ଏକତା ଅଖଣ୍ଡତା ସଙ୍ଗେ ବିକଶିତ ଭାରତ ଲକ୍ଷ୍ୟ ପୂରଣ କରବାର ଲାଗି ସବୁବେଳେ ଗୋଟିଏ ପ୍ରେରଣାର ଉତ୍ସ ହୋଇକରି ରହିବା ବୋଲି କହିଛନ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଭିଲ୍ ଶ୍ରଦ୍ଧାଞ୍ଜଳି ଜନେଇକରି କହିଛନ୍ ଯେ 550 ଐତକା ଗଡ଼ଜାତ ରାଜ୍ୟକେ ଏକଜୁଟ କରିକରି ସେ ଆଧୁନିକ ଭାରତ ନିର୍ମାଣ କରବାରକେ ନିହି ପକାଇଥିଲେ। ରାଜ୍ୟପାଳ ରଘୁବର ଦାସ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ସଙ୍ଗେ ସେ ଏକ ଭାରତ ଶ୍ରେଷ୍ଠ ଭାରତର ପରିକଳ୍ପନା ଆଉ ଭାରତକେ ଏକତାର ସୂତ୍ରନ ବାନ୍ଧବାର କାମ କରିଥିଲେ ବୋଲି କହିଛନ୍। ସେନ୍ତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଲ୍ ଦେଶର ଅଖଣ୍ଡତା ଆର୍ ଏକତାକେ ଜବର କରବାରଥି ସର୍ଦ୍ଦାର ପଟେଲଙ୍କର ଅବଦାନ ସବୁଦିନ ସୋର ରହିବା ବୋଲି କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜନେଇକରି ସର୍ଦ୍ଦାର ପଟେଲଙ୍କର ନେତୃତ୍ୱ କୂଟନୈତିକ ଦକ୍ଷତା ଆର୍ ସଂକଳ୍ପ ଦେଶକେ ସଶକ୍ତ ଆର୍ ସଂଗଠିତ ରାଷ୍ଟ୍ର ରୂପ ଦେଇଥିଲା ବୋଲି କହିଛନ୍। ଆଇବାକାଲି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି। ଇ ଉଦେ ପୁରୀ ଶ୍ରୀମନ୍ଦିର ମହାପ୍ରଭୁଙ୍କର ପହିଲି ଭୋଗନୀତି ମୂଲ ହେବା ପରମ୍ପରା ଅନୁସାରେ ଧନୁ ସଂକ୍ରାନ୍ତି ନୁ ମକର ସଂକ୍ରାନ୍ତି ତକ୍ ମାସେ ଧରିକରି ମା ମହାଲକ୍ଷ୍ମୀ ବାପ ଘରକେ ଯାଏସନ୍। ହେଥିର୍ଲାଗି ଇ ସମୟାନ ମା ଯଶୋଦା ତାଙ୍କର ପୁଅର ଲାଗି ଭିନ୍ ଭିନ୍ ସୁସ୍ୱାଦୁ ବ୍ୟଞ୍ଜନ ବନାସନ୍। ପହିଲି ଭୋଗ ନୀତିଥି ସାଧାରଣ ଭୋଗ ସଙ୍ଗେ ମହାପ୍ରଭୁଙ୍କୁ ବିରି ଗହମ ଚୁନା ଘିଥି ପଗା ହେଇଥିବାର ପିଠା ଲିଆ ଲଡ଼ୁ ଭୋଗ ଲଗାଯାଇସି। ଗୋପାଳ ବଲ୍ଲଭଙ୍କର ଇ ପହିଲି ଭୋଗ ଲଗାଯାଇସି। ଇ ବଛର ପହିଲି ଭୋଗ ନୀତି ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫୁ ଧାରିଜ ନୀତି ନିର୍ଘଣ୍ଟ ହିସାବେ ରାତିର 2 ବଜେ ଦ୍ୱାର ପିଠା, 3 ବଜେ ମଙ୍ଗଳଆଳତୀ, 3:30 ବଜେ ମୈଲମ, 4:30 ବଜେ ଅବକାଶ ପୂଜା ଉତାରୁ 5:30 ବଜେ ବେଶ ଶେଷ ହେବା। ତାର ଉତ୍ତରୁ ପହିଲି ଭୋଗ ମୂଲ ହେବା। ଇ ପହିଲି ଭୋଗର ମହତ୍ତ୍ୱ ଅଲଗା ସମୟାନୁ ମିଳୁଥିବାର ଭୋଗଠାନୁ ଖାସ ଆଏ। ସୁବର୍ଣ୍ଣପୁର ଜିଲ୍ଲା ତର୍ଭାନ ଫକୀର ବାବାଙ୍କର ପବିତ୍ର ଉସ୍ ଉତ୍ସବ ହୋଇଯାଇଛି। ଓଡ଼ିଶା ସହିତ ଛତିଶଗଡ଼, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଆର୍ ଆନ୍ଧ୍ରପ୍ରଦେଶର ଭିନ୍ ଭିନ୍ ଇଲାକାନୁ ସବୁ ଧର୍ମ ସମ୍ପ୍ରଦାୟର ବର୍ଗର ଭକ୍ତ ଇଥି ସାମିଲ ହୋଇକରି ଫକୀର ବାବାଙ୍କର ସମାଧିତି ଚାଦର ଚଢ଼ାଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାନ ମାରୱାଡ଼ି ଯୁବାମଞ୍ଚ ତରଫୁ ଆଜି ରକ୍ତଦାନ ଶିବିର ହୋଇଯାଇଛି। ହେତି 101 ଜଣ ରକ୍ତ ଦେଇଥିଲେ। ଆଜିଠାନୁ ଆଇବା 22 ତାରିଖ ତକ୍ ସାରା ରାଇଜେ 15,000 ୟୁନିଟ୍ ରକ୍ତ ସଂଗ୍ରହ ଲାଗି ନିଖିଲ ଓଡ଼ିଶା ମାରୱାଡ଼ି ଯୁବାମଞ୍ଚର ଡାକରା ଅନୁସାରେ ଇ ଶିବିର ଆୟୋଜନ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲର କଲ୍ୟାଣ ମଣ୍ଡପନ ଓଡ଼ିଶା ଡ୍ରାଇଭର ମହାସଂଘ ଖଡ଼ିଆଲ ବ୍ଲକ ଶାଖାର ସଭା ଆଜି ହୋଇଯାଇଛି। ଜିଲ୍ଲା ସଭାପତି ଜିତୁ ପାଣିଗ୍ରାହୀଙ୍କର ଅଧ୍ୟକ୍ଷତାତି ହୋଇଥିବା ସଭାତି ବ୍ଲକ ଶାଖାର ନୂଆ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ଖଡ଼ିଆଲ କ୍ରିକେଟ ଆର୍ ସ୍ପୋର୍ଟସ୍ ଆସୋସିଏସନ୍ ତରଫୁ ଆଇବା 24-28 ତାରିଖ ତକ୍ KCSA କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ହେବା। ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଆୟୋଜକ ଅନୁଷ୍ଠାନର ସଭାପତି ଆର୍ ବିଧାୟକ ଅଧିରାଜ ପାଣିଗ୍ରାହୀ ଇ ସୂଚନା ଦେଇଛନ୍। ଟୁର୍ଣ୍ଣାମେଣ୍ଟଥି ଫି ଦିନ ଦିନ ଆର୍ ରାତ ଦୁଇବେଳା 2ଟା ମ୍ୟାଚ୍ ଖେଳାଯିବା ଆଉ ଇଥି ନୂଆପଡ଼ା ସହିତ ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ନବରଙ୍ଗପୁର ଆର୍ ଭଦ୍ରକ ଜିଲ୍ଲାର କ୍ରିକେଟ ଦଳମାନେ ଭାଗ ନେବେ ବୋଲି ସୂଚନା ଦିଆଯାଇଛି। କେନ୍ଦ୍ର ସରକାର ଗଲା ଅକ୍ଟୋବରନୁ ଡିସେମ୍ବର ମାସ ତକ୍ ଓଡ଼ିଶାକେ 4,949 କିଲୋଲିଟର କିରାସିନ୍ ଆବଣ୍ଟନ କରିଛନ୍। ହେତି ଖାଦ୍ୟ ସୁରକ୍ଷା ଯୋଜନାର 96,38,103 ଜଣ ହିତାଧିକାରୀଙ୍କୁ 3 ମାସ ଲାଗି 0.5 ଲିଟର ଲେଖା କିରାସିନ୍ ଯୋଗାଇ ଦିଆଯାଉଛି ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ରାଜ୍ୟ ଜବର ଶୀତଲହରୀ ଜାରି ରହିଛି। ଆଜି ରାଜ୍ୟର 29ଟା ଜାଗାନ ସବୁନୁ କମ୍ ତାତି 15°C କମ୍ ରହିଥିବାର ବେଳେ ଝାରସୁଗୁଡ଼ାନ ରାଜ୍ୟର ସବୁନୁ କମ୍ ତାତି 6.8°C ରେକର୍ଡ କରାଯାଇଛି। ସେନ୍ତା ପଶ୍ଚିମ ଓଡ଼ିଶାର ବାକି ଜାଗାମାନଙ୍କର ଭିତରୁ ଦିନର ସବୁନୁ କମ୍ ତାତି ସୁନ୍ଦରଗଡ଼ ଆର୍ ଭବାନୀପାଟନାନ 9.4, ବୌଦ୍ଧ 9.10, ସୋନପୁର 10.5, ବଲାଙ୍ଗୀର 10.7, ସମ୍ବଲପୁର 12.6, ଦେବଗଡ଼ 14.6 ଆର୍ ବରଗଡ଼ 15.6°C ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ତକ୍ ପାଗ ହେନ୍ତେଇ ରହିବା। ଝାରସୁଗୁଡ଼ା ଆଉ ସୁନ୍ଦରଗଡ଼ର ଗୋଟେ ଯୋଡ଼େ ଜାଗାନ ଜବର ଶୀତଲହରୀ ସ୍ଥିତି ରହିବା। ରାଜ୍ୟର ଫି ପଞ୍ଚାୟତର ଗୋଟିଏ ପ୍ରାଥମିକ ବିଦ୍ୟାଳୟକେ କରାଯିବା ସ୍ମାର୍ଟ ସ୍କୁଲ କହିଲେ ମୁଖ୍ୟମନ୍ତ୍ରୀ। ସମ୍ବଲପୁର ଗସ୍ତ ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ହେବେ ସାମିଲ। ଜଙ୍ଗଲ ଓଡ଼ିଶାର ଅର୍ଥନୀତିର ମେରୁଖୁମ୍ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଶ୍ରାଦ୍ଧ ଦିବସଟି ସାରା ଦେଶ ଜନାଲା ଶ୍ରଦ୍ଧାଞ୍ଜଳି। ଆଉ ରାଜ୍ୟ ଜାରି ରହିଛି ଶୀତଲହରୀ। ଝାରସୁଗୁଡ଼ାନ ରେକର୍ଡ ହେଲା ସବୁନୁ କମ୍ ତାତି 6.8°C। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।